ନାରାୟଣ ସେଠୀ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ପୁଲିସ୍ ମହାନିର୍ଦ୍ଦେଶକ ଓ 6ଟି ରାଜ୍ୟର ଘରୋଇ ସଚିବମାନଙ୍କୁ ହଟାଇ ଦେଇଛି। ଦିଲ୍ଲୀରେ 1,47,00,000 ମତଦାତା 7ଟି ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିବାକୁ ମତଦାନ କରିବେ। ମୁସଲିମ୍ କନ୍ଫରେନ୍ସ ଜାମ୍ମୁ କାଶ୍ମୀର ଭଟ୍ଟଗୋଷ୍ଠୀ ଓ ସୁମ୍ଜି ଗୋଷ୍ଠୀ ବେଆଇନ ସଂଗଠନ କି ନୁହେଁ ତାହାର ବିଚାର କରିବାକୁ କେନ୍ଦ୍ର ସରକାର ଏକ ଟ୍ରିବ୍ୟୁନାଲ୍ ଗଠନ କରିଛନ୍ତି। କୋଲକାତାର ଗାର୍ଡନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବାରୁ 2 ଜଣ ଲୋକ ପ୍ରାଣ ହରାଇଛନ୍ତି ଓ 7 ଜଣ ଆହତ ହୋଇଛନ୍ତି। ଏବଂ ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଟୁର୍ ପାଇଁ 27 ସଦସ୍ୟ ବିଶିଷ୍ଟ ଭାରତୀୟ ପୁରୁଷ ଟିମ୍ର ଘୋଷଣା କରିଛି। ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ପୁଲିସ୍ ମହାନିର୍ଦ୍ଦେଶକ ଓ 6ଟି ରାଜ୍ୟର ଘରୋଇ ସଚିବମାନଙ୍କୁ ହଟାଇ ଦେଇଛି। ଖବର ଅନୁସାରେ ଗୁଜରାତ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଘରୋଇ ସଚିବମାନଙ୍କୁ ହଟାଇ ଦିଆଯାଇଛି। ହିମାଚଳ ପ୍ରଦେଶ ଓ ମିଜୋରାମର ସାଧାରଣ ପ୍ରଶାସନ ବିଭାଗ ସଚିବମାନଙ୍କୁ ମଧ୍ୟ ବଦଳି କରାଯାଇଛି। ବୃହନ୍ମୁମ୍ବାଇ ପୌର କମିଶନର ଇକ୍ବାଲ ସିଂ ଚହଲ ଓ ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରମାନଙ୍କୁ ହଟାଯିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛି। ପଶ୍ଚିମବଙ୍ଗ ଡିଜିପି ଓ ଆଇଜିପିଙ୍କୁ ନିର୍ବାଚନ ସହ ଜଡ଼ିତ ନଥିବା ବିଭାଗକୁ ବଦଳି କରାଯିବାକୁ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ କହିଛି। ତାଙ୍କ ସ୍ଥାନରେ ଆଉ ଜଣେ ବରିଷ୍ଠ ଅଫିସରଙ୍କୁ ଡିଜିପି ଭାବେ ନିଯୁକ୍ତି ଦେବା ଲାଗି କମିଶନ କହିଛି। ପଶ୍ଚିମବଙ୍ଗରେ ଏପ୍ରିଲ 19 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ରାଜ୍ୟରେ 7ଟି ପର୍ଯ୍ୟାୟରେ ନିର୍ବାଚନ ସମ୍ପନ୍ନ ହେବ। ଇତିମଧ୍ୟରେ ପଶ୍ଚିମବଙ୍ଗ ଡିଜିପି ଓ ଆଇଜିପି ରାଜୀବ କୁମାର ପଦରୁ ହଟିବା ପରେ ବିବେକ ସହାୟଙ୍କୁ ନୂଆ ଡିଜିପି ଓ ଆଇଜିପି ନିଯୁକ୍ତ କରାଯାଇଛି। ରାଜୀବ କୁମାରଙ୍କୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗକୁ ପଠାଇ ଦିଆଯାଇଛି। ଦିଲ୍ଲୀରେ 1,47,00,000 ଭୋଟର 7ଟି ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିବେ। ଭୋଟ୍ ଭୋଟରମାନଙ୍କ ମଧ୍ୟରେ 80,00,000 ପୁରୁଷ ଥିବାବେଳେ 67,00,000 ମହିଳା ରହିଛନ୍ତି। ମେ 25 ତାରିଖରେ ଦିଲ୍ଲୀର 7ଟିଯାକ ଲୋକସଭା ଆସନରେ ମତଦାନ ହେବ। ଏଥିପାଇଁ ଆସନ୍ତା ମାସ 29 ତାରିଖରେ ବିଜ୍ଞପ୍ତି ଜାରି ହେବ ଓ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ମେ 6 ତାରିଖ ରହିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ମେ 9 ତାରିଖ ରହିବ। ଦିଲ୍ଲୀର 7ଟିଯାକ ଆସନ ପାଇଁ ବିଜେପି ଏହାର ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିସାରିଛି। ବିଜେପି ଉପସ୍ଥିତ 6 ଜଣ ସାଂସଦଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦେଇଛି। ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି। ଆମ୍ ଆଦମୀ ପାର୍ଟି 4ଟି ଆସନରେ ପ୍ରାର୍ଥୀ ଛିଡ଼ା କରାଇଛି। କଂଗ୍ରେସ 3ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ପ୍ରାର୍ଥୀମାନଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। ତେଲଙ୍ଗାନା ନିର୍ବାଚନ କର୍ତ୍ତୃପକ୍ଷ ମତଦାନ ପ୍ରତିଶତ ବୃଦ୍ଧି କରିବା ପାଇଁ ଏକ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିଛନ୍ତି। ତେଲଙ୍ଗାନା ମୁଖ୍ୟ ନିର୍ବାଚନ ଅଫିସର ବିକାଶ ରାଜ କହିଛନ୍ତି 5,000 ଭୋଟ୍ଗ୍ରହଣ କେନ୍ଦ୍ର ପାଇଁ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଇଛି। ସେହି ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ମତଦାନ ପ୍ରତିଶତ କମ୍ ରହିଥାଏ। ହାଇଦ୍ରାବାଦରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସିଇଓ କହିଛନ୍ତି ସେହିସବୁ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଯାଉଛି। ମୁସଲିମ୍ କନ୍ଫରେନ୍ସ ଜାମ୍ମୁ କାଶ୍ମୀର ଭଟ୍ଟଗୋଷ୍ଠୀ ଓ ମୁସଲିମ୍ କନ୍ଫରେନ୍ସ ଜାମ୍ମୁ କାଶ୍ମୀର ସୁମ୍ଜି ଗୋଷ୍ଠୀ ବେଆଇନ ସଂଗଠନ କି ନୁହେଁ ତାହା ବିଚାର କରିବାକୁ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିବାରଣ ଟ୍ରିବ୍ୟୁନାଲ୍ ଗଠନ କରିଛନ୍ତି। ଏହି ଟ୍ରିବ୍ୟୁନାଲ୍ରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ମୀନା ବଂଶଲ କ୍ରିଷ୍ଣା ଅଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସେହି ଦୁଇ ସଂଗଠନକୁ 5 ବର୍ଷ ପାଇଁ ବେଆଇନ ସଂଗଠନ ଭାବେ ନିଷେଧ କରିଛି। ସେହି ସଂଗଠନଗୁଡ଼ିକ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ସନ୍ତାସବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବାର ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସର ସମାଲୋଚନା କରିଛନ୍ତି। ସେ କହିଛନ୍ତି କଂଗ୍ରେସ ଦୁର୍ନୀତି, ଲୁଟ୍ ଓ ତୁଷ୍ଟିକରଣରେ ଲିପ୍ତ ରହିଛି। ବିଜେପି ମଜବୁତ ଭାରତ ଓ ବିକାଶ କରୁଛି। ସେ କହିଛନ୍ତି 25 କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି ଓ 75 ଲକ୍ଷ ଲୋକ ଆୟୁଷ୍ମାନ ଭାରତରୁ ଲାଭାନ୍ୱିତ ହୋଇଛନ୍ତି। 40 ଲକ୍ଷ ଗରିବ ମହିଳା ଏଲ୍ପିଜି ଗ୍ୟାସ୍ କନେକ୍ସନ୍ ପାଇଛନ୍ତି। କର୍ଣ୍ଣାଟକରେ 9 ଲକ୍ଷ ଲୋକ ଘର ପାଇଛନ୍ତି। ସେ କହିଛନ୍ତି ତାଙ୍କ ଶାସନର ପରବର୍ତ୍ତୀ 5 ବର୍ଷରେ ବାକି ଲୋକମାନେ ଅନ୍ୟ ସବୁ ସାମାଜିକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ତାଙ୍କର 10 ବର୍ଷ ଶାସନରେ ଦେଶ ଗ୍ରୀନ୍ କରିଡର, ଏକ୍ସପ୍ରେସ୍ୱେ, ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ୍, ହାଇସ୍ପିଡ୍ ଇଣ୍ଟରନେଟ୍, ୟୁପିଆଇ ଓ ମେଟ୍ରୋ ସେବା ପାଇଁ ପରିଚୟ ଲାଭ କରିଛି। ଉତ୍ତରପ୍ରଦେଶରେ ବିଏସ୍ପି ସାଂସଦ ସଙ୍ଗୀତା ଆଜାଦ ଓ ତାଙ୍କର ପତି ଆଜି ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବତନ ବିଧାୟକ ଆଜାଦ ଅଲ୍ଲୀ ମର୍ଦ୍ଦନ ଓ ସୁପ୍ରିମକୋର୍ଟ ଓକିଲ ସୀମା କୁଶୱାହା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। କୋଲକାତାର ଗାର୍ଡେନ୍ ରିଜ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ସାତ ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦୁର୍ଘଟଣାସ୍ଥଳୀ ପରିଦର୍ଶନ କରିଛନ୍ତି। ବେଆଇନ ନିର୍ମାଣ ସହ ଯେଉଁମାନେ ଜଡ଼ିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କୋଲକାତା ପୁଲିସ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନେ ଚିକିହିତ ହେଉଥିବା ହସ୍କିଟାଲକୁ ସେ ଗସ୍ତ କରିଛନ୍ତି। ସେ କହିଛନ୍ତି ସେହି ଅଟ୍ଟାଳିକା ଦେଖିବା ସ୍ଥାନ ଏକ ଜନବହୁଳ ଅଞ୍ଚଳ ଓ ସେହି ଅଟ୍ଟାଳିକା ନିର୍ମାଣ ପାଇଁ ଅନୁମତି ଦିଆଯାଇ ନଥିଲା। ଇନ୍ଦିରା ଗାନ୍ଧି ଜାତୀୟ କଳା କେନ୍ଦ୍ରର 37ତମ ପ୍ରତିଷ୍ଠା ଦିବସ ଆସନ୍ତାକାଲି ନୂଆଦିଲ୍ଲୀରେ ପାଳିତ ହେବ। ତିନିଦିନ ବ୍ୟାପୀ ଏହି ଉତ୍ସବ ସମୟରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଶାସ୍ତ୍ରୀୟ ସଙ୍ଗୀତ ଗାନ, ବାଦ୍ୟଯନ୍ତ୍ର କାର୍ଯ୍ୟକ୍ରମ, ନୃତ୍ୟ, ଫୁଲର ହୋଲି, କର୍ମଶାଳା ଓ ପ୍ରଦର୍ଶନୀ ରହିଛି। ସନ୍ଧ୍ୟା 5ଟାରୁ ଲୋକମାନେ ଏହା ମଧ୍ୟକୁ ନିଃଶୁଳ୍କ ଯାଇପାରିବେ। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଳା କେନ୍ଦ୍ରର ଚେୟାରପର୍ସନ୍ ପ୍ରଫେସର ରିଚା କାମ୍ବୋଜ କହିଛନ୍ତି ପ୍ରଥମ ଦିନରେ ବେହେଲା ବାଦକ ଆକାରାଇ ଭଗ୍ନବୃନ୍ଦ ଓ ଶରଦ ବାଦକ ଆୟନ ଅଲ୍ଲି ବଙ୍ଗାସ ବାଦ୍ୟଯନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ପ୍ରଖ୍ୟାତ କବି ପ୍ରଭା ବର୍ମା 2023 ପାଇଁ ସରସ୍ୱତୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ମାଲୟାଲମ୍ ଭାଷାରେ ତାଙ୍କର କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ। ମାଲୟାଲମ୍ ଭାଷାରେ ତାଙ୍କର ଜଣେ ରଚିତ ରୌଦ୍ର ସ୍ୱସ୍ତିକମ୍ କବିତା ପାଇଁ ଏହି ପୁରସ୍କାର ସେ ଲାଭ କରିବେ। ଏହାଛଡ଼ା 2013ରୁ 2022 ମଧ୍ୟରେ ସାହିତ୍ୟ ପ୍ରତି ତାଙ୍କର ଅବଦାନ ପାଇଁ ସେ ପୁରସ୍କୃତ ହେବେ। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର, ଫଳକ ଓ 5,00,000 ଟଙ୍କାର ରାଶି ପ୍ରଦାନ କରାଯିବ। ରୌଦ୍ର ସ୍ୱସ୍ତିକମ୍ ହେଉଛି ପ୍ରଭା ବର୍ମାଙ୍କର ଏକ କବିତା ଯାହା 2022ରେ ପ୍ରକାଶିତ ହୋଇଥିଲା। ଆମର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ ଆମେ ଅପରଚ୍ୟୁନିଟିଜ୍ ଟୁ ଗ୍ରୋ ବିଜ୍ନେସ୍ ଆଣ୍ଡ ଏଣ୍ଟରପ୍ରାଇଜ୍ ବାଇ ଜୟନିକ୍ ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲସ୍ ଶୀର୍ଷକ ଆଲୋଚନାର ପ୍ରଚାର କରିବୁ। ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲସ୍ ସିଇଓ ପ୍ରଶାନ୍ତ ସିଂ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରି ପାରିବେ। ଏଥିପାଇଁ ସେମାନଙ୍କୁ 011-2342-1050 ଏବଂ 011-2331-4444 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ସେମାନେ 9289-09404 ନମ୍ଘରକୁ ହ୍ୱାଟ୍ସଆପ୍ ମେସେଜ୍ କରି ପ୍ରଶ୍ନ ପଚାରି ପାରିବେ। ଏହି କାର୍ଯ୍ୟକ୍ରମ newsonair.gov.in ଓ newsonair ଅଫିସିଆଲ୍ରେ ଉପଲବ୍ଧ ହେବ। ଭାରତୀୟ ସେନାବାହିନୀ ଓ ସେସେଲ୍ସ ପ୍ରତିରକ୍ଷା ବାହିନୀ ମଧ୍ୟରେ ଦଶମ ଲାମିତେ ମିଳିତ ସମରାଭ୍ୟାସ ସେସେଲ୍ସ ଡିଫେନ୍ସ ଏକାଡେମୀଠାରେ ଆରମ୍ଭ ହୋଇଛି। ଏହି ଦ୍ୱିବାର୍ଷିକ ମିଳିତ ସମରାଭ୍ୟାସ ଆଜିଠାରୁ 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇ ଦେଶର ପ୍ରତିରକ୍ଷା ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଦଶଦିନ ବ୍ୟାପୀ ସମରାଭ୍ୟାସରେ ଫିଲ୍ଡ ଟ୍ରେନିଂ, ଲଢୁଆ କ୍ଷମତା ଓ ବକ୍ତବ୍ୟ କାର୍ଯ୍ୟକ୍ରମ ପ୍ରଭୃତି ସ୍ଥାନ ପାଇବ। ଲାମିତେ ଶବ୍ଦର ଅର୍ଥ ହେଉଛି ବନ୍ଧୁତା। 2001 ମସିହାରୁ ଦୁଇ ଦେଶ ମଧ୍ୟରେ ଏଭଳି ସମରାଭ୍ୟାସ ଚାଲିଆସୁଛି। ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଟୁର୍ ପାଇଁ 27 ସଦସ୍ୟ ବିଶିଷ୍ଟ ଭାରତୀୟ ପୁରୁଷ ଟିମ୍ର ଘୋଷଣା କରିଛି। ଏପ୍ରିଲ୍ 6ତାରିଖରୁ ଅଷ୍ଟ୍ରେଲିଆର ପର୍ଥଠାରେ ପ୍ରତିଯୋଗିତା ଆରମ୍ଭ ହେବ। ଭାରତୀୟ ଟିମ୍ର ନେତୃତ୍ୱ ହରମନ୍ପ୍ରୀତ ସିଂ ନେଉଥିବା ବେଳେ ହାର୍ଦ୍ଦିକ ସିଂ ଭାଇସ୍ କ୍ୟାପ୍ଟେନ୍ ରହିବେ। 2024 ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ଟିମ୍ ନିଜର କ୍ରୀଡ଼ା ଦକ୍ଷତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଥିବାରୁ ଏହି ପ୍ରତିଯୋଗିତାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଭାରତ ଏପ୍ରିଲ୍ 6, 7, 10, 12 ଓ 13 ତାରିଖରେ ଏହାର ମ୍ୟାଚ୍ଗୁଡ଼ିକ ଖେଳିବ। ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ପୁଲିସ୍ ମହାନିର୍ଦ୍ଦେଶକ ଓ 6ଟି ରାଜ୍ୟର ଘରୋଇ ସଚିବମାନଙ୍କୁ ହଟାଇ ଦେଇଛି। ଦିଲ୍ଲୀରେ 1,47,00,000 ମତଦାତା 7ଟି ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିବାକୁ ମତଦାନ କରିବେ। ମୁସଲିମ୍ କନ୍ଫରେନ୍ସ, ଜାମ୍ମୁ କାଶ୍ମୀର ଭଟ୍ଟଗୋଷ୍ଠୀ ଓ ସୁନ୍ଦି ଗୋଷ୍ଠୀ ବେଆଇନ ସଂଗଠନ କି ନୁହେଁ ତାହାର ବିଚାର କରିବାକୁ କେନ୍ଦ୍ର ସରକାର ଏକ ଟ୍ରିବ୍ୟୁନାଲ୍ ଗଠନ କରିଛନ୍ତି। ସମ୍ବାଦ ଶେଷ ହେଲା।